ତେବେ ଫ୍ରେଣ୍ଡସ୍, ଆଗାମୀ ଅଧ୍ୟାୟଗୁଡ଼ିକରେ ଆପଣ ଜହ୍ନିଓଷାର ପ୍ରଥମ ଏବଂ ଦ୍ୱିତୀୟ ଭାଗ ବିଷୟରେ ଜାଣିସାରିଥିବେ। ଆଜି ଆସନ୍ତୁ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ଭାଗ ବିଷୟରେ ଜାଣିବା। ତେବେ ଜହ୍ନିଓଷାର ତୃତୀୟ ଭାଗରେ କର୍ଣ୍ଣାଟକ ଦେଶର ପୀତାମ୍ବର ତଥା ତା'ର ପତ୍ନୀ କଥା କୁହାଯାଇଛି। ପୀତାମ୍ବରର ସାତ ପୁଅ ଓ ଏକମାତ୍ର କନ୍ୟା। କନ୍ୟା ଜଣକ ମା ପ୍ରିୟବତୀଙ୍କୁ ଜହ୍ନିଓଷା କରିବ ବୋଲି କହିବାରୁ ମା ଭଜା ଉଖୁଡ଼ା ସବୁ ପୂଜା ଉପକରଣ ଯୋଗେଇ ଦେଲେ। ସେ ପୂଜା କଲେ। ଚତୁର୍ଥ ଛନ୍ଦରେ ବିରାଟ ଦେଶର କଥା ବର୍ଣ୍ଣନା କରାଯାଇଛି। ବିରାଟ ଦେଶରେ ଧନେଶ୍ୱର ଓ ପତ୍ନୀ ପଦ୍ମାବତୀ ବାସ କରୁଥିଲେ। ପଦ୍ମାବତୀଙ୍କ ଏକମାତ୍ର ପୁତ୍ର ସହିତ ତିନୋଟି କନ୍ୟା ଥିଲେ। କନ୍ୟାମାନେ ଜହ୍ନିଓଷା କରିବାକୁ ମନସ୍ଥ କଲେ। ଏପରି ପ୍ରସ୍ତାବରେ ମା ଅରାଜି ହୋଇ ଏ ପୂଜା କରିବା ତୁମ୍ଭମାନଙ୍କର ବିଧାନ ନୁହେଁ ବୋଲି ଜଣାଇଲେ। ଦେବୀ ବୃନ୍ଦାବତୀ ରାଗିଯାଇ ପଦ୍ମାବତୀଙ୍କୁ ସ୍ୱପ୍ନରେ ଜଣାଇଲେ ଯେ ଝିଅମାନଙ୍କୁ ଓଷା କାର୍ଯ୍ୟରୁ କାହିଁକି ବିରତ କଲୁ? ଝିଅମାନେ ଯଦି ଏ ଓଷା ନ କରିବେ ତେବେ ତୋର ଏକମାତ୍ର ପୁତ୍ରର ମୃତ୍ୟୁ ହେବ। ବିଚାରୀ ପଦ୍ମାବତୀ ନିଦ ମଳମଳ ହୋଇ ସେଜରୁ ଉଠିଆସି ଝିଅମାନଙ୍କୁ ଏ ଓଷା କରିବାକୁ ପରାମର୍ଶ ଦେଲେ। ଜହ୍ନିଓଷାର ଶେଷ ଭାଗ ବା ପଞ୍ଚମ ଭାଗରେ ସ୍ୱରାଷ୍ଟ୍ର ଦେଶର ଘଟଣା ବର୍ଣ୍ଣିତ ହୋଇଛି। ଉକ୍ତ ବର୍ଣ୍ଣନା ମଧ୍ୟରେ ଜହ୍ନିଫୁଲ ଛିଣ୍ଡାଇବାକୁ ବାରଣ କରାଯାଇଛି। ସ୍ୱରାଷ୍ଟ୍ର ଦେଶର ରାଜକନ୍ୟା ଜହ୍ନିଫୁଲ ଛିଣ୍ଡାଇବାରୁ ତା'ର ହାତ ଖଣ୍ଡ ଖଣ୍ଡ ହୋଇଗଲା। ସେ ମାଆଙ୍କୁ ଆସି ପଚାରିଲେ, କେଉଁ ବିଧାତା ମୋତେ ଏପରି ଦଣ୍ଡିତ କଲେ? ଦେବୀ ବୃନ୍ଦାବତୀ ଝିଅର ମନ କଥା ଜାଣିପାରିଲେ ଓ ତାକୁ ଜହ୍ନିଓଷା କରିବା ଲାଗି ପରାମର୍ଶ ଦେଲେ। ଏକ ରାଣ୍ଡି ବ୍ରାହ୍ମଣୀ ଦେଶରେ ଦେବୀ ସ୍ୱୟଂ ଉପସ୍ଥିତ ହୋଇ କଟା ହସ୍ତରେ ଔଷଧ ଲଗାଇଦେବାରୁ ହସ୍ତ ପୁନଶ୍ଚ କଅଁଳି ଉଠିଲା। ଆଶ୍ୱିନ ମାସ ହେବାରୁ ଝିଅ ଓଷା କରିବାକୁ ମାଆଙ୍କୁ କହିଲା। ଏହା ଶୁଣି ମା ଓଷା ଦ୍ରବ୍ୟ ସବୁ ଯୋଗେଇ ଦେଲେ। ସେ ତା ସାଥୀମାନଙ୍କ ସହିତ ମିଶି ଓଷା ପୂଜିଲା। ତେବେ ଫ୍ରେଣ୍ଡସ୍, ଜହ୍ନିଓଷାର ମହତ୍ତ୍ୱ ଏବଂ ଏହାକୁ ନେଇଥିବା ପୌରାଣିକ କଥାଗୁଡ଼ିକ ବିଷୟରେ ହୁଏତ ଆପଣମାନେ ଜାଣିସାରିଥିବେ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ, ଆମ ମିସ୍ ଓଡ଼ିଶା ଚ୍ୟାନେଲକୁ ଲାଇକ୍, ସେୟାର୍, ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲନ୍ତୁନି। ଧନ୍ୟବାଦ।